नराधम राम लक्ष्मण तुमे दुहे छार खार करिछ मोर पितृ राज्य स्वर्ण लंका पाषाण जान नहीं लंकपति रावण वीर पुत्र मही रावण ध्वंस करी पारे स्वर्ग मर्त पाताल त्रिपुर गोटे बाणरे छेदन करी पारे कोटे रामर मस्तक एवे कृतकर्मर फल भोग कर पापिष्ठ तुम्हको यहीपरि बंदी अवस्था देवी निकट में बलि देले आश्वस्त हेब मोर प्राण
गजा टोका दीटा कि दोष कले महाराज ताको बदल रे छेली की कुकुड़ा कण किछि मिलु नहीं
कुरंजन पंडा
मणिमा
तुमे देवी मंदिर रा पूजक
केवल मु नुहे मणिमा मो बापा गंधिया पंडा ताको बापा माधिया पंडा ताको बापा संठा पंडा आउ ताको बापा खुंटा पंडा समस्त यही मां भगवती का पूजक मणिमा
काली तम मंदिर रे छागल बा महिष बलि नुहे दिया जीव नर बलि
मणिमा छेली के कुकुड़ा बड़ी पड़ा भोग पाई घर को नौ घर ने उन्माद जीरा अदा रसुण पियाज लंका पक सज तुण रंधन कला हौतला आज्ञा प्रसाद सेवन कि नर बड़ी
पड़ा भोग बोली रंधन कर भोजन करेंगे समस्ते नचे तुम मुंड काट हे से देवी मंदिर
पक मछी पड़ सालु बालू हौतवा छुआ गोड़ा मोर मरीज मणिमा मरीज
जाओ समस्त आयोजन कर
आज्ञा मणिमा बोझे आरिशा दिबोझा काकोरा तीन बोझा सरपुड़ी चारि हांडी दही पांच सर घी अध सर महु पांच भार क्षीर महणे गोड़ दि भार नड़िया खंडे सिंदूर आउ अध बस्ते झुणा मणिमा
कौन कहिल अध बस्ते झुणा लगे
हाँ मणिमा ये टोका दी तर मुंड काटिदा पर यज्ञ कुंड पकड़ भारी फुरकुटिया गंध बाहर से अधिक टीका झुणा
ठीक अच्छे ये सब पदार्थ बराद करने अपेक्षा निजे जाई जोगाड़ कर
गंता घर चाबीटा मत दिंतु मणिमा
ना
मणिमा
मोर आदेश मंत्री को जनाई दियो से तुमको आवश्यक अर्थ जोगाई देवे
आज्ञा मोटा भाग तो मंत्री नेबे ये गरीब ब्राह्मणता
पुरंजन
आज्ञा जाऊची मणिमा जाऊची
किंतु मन रख गोपन रखिबो ए समस्त विषय
कहु विषय मणिमा
ए नरबली विषय
ये टोका दीटा तो किए मु जानी आज्ञा आउ कहबी कौन
जानी ना
नहीं आज्ञा आके चौंची मणिमा मु किछे जानी
पितांक बईरी राम लक्ष्मण ए दुई मंत्र बले तांकु हरी आनी अछि मु ही एही ठारे रखी अछि गुपत बंधने काली बलि देवी निश्चे महामाया सन्निधाने
दशरथ सुत राम लक्ष्मण मोते मोते कहिनी मणिमा मो घर निटा सिंह दब दबी हेला मु बिलकुल आज्ञा ताला बंद बिलकुल ताला बंद मणिमा
हौ जाओ पूजा पई आयोजन कर
जाऊची मणिमा जाऊची
ମହି ରାବଣର ପୁରେ ଭ୍ରମି ଭ୍ରମି କୋଣେ ଅନୁକୋଣେ ନ ପାଇଲି ସନ୍ଦେଶ ମୁଁ କେଉଁଠାରେ ପ୍ରତାପୀ ରାକ୍ଷସ ସେ ରାବଣର ସୁତ ଗୋପନେ ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ନକ୍ରେ ନକ୍ରେ ଜନପଦେ ଗଡ଼ର ଦ୍ୱାରରେ ଦିବାରାତ୍ରି ଜାଗ୍ରତ ପ୍ରହରୀ ତେବେ କି କରିବି କି କରିବି ଏବେ ନିଷ୍ଫଳ ହେବ କି ମୋର ଆଗମନ ଏଠି ମହି ତଳପୁରେ ମାୟାବୀ ରାକ୍ଷସ ସତେ ନିଶ୍ଚୟ କରିବ ହତ୍ୟା ରାମ ଲକ୍ଷ୍ମଣଙ୍କୁ ଠିକ ମୋର ସେବକ ଜୀବନ ନା 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 ହେବି ନାହିଁ ଦୁର୍ବଳ ମୁଁ ହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଗ୍ରହ ତାରା ନକ୍ଷତ୍ର ମଣ୍ଡଳୀ ହେ ବ୍ରହ୍ମା ଶଙ୍କର ସୂର୍ଯ୍ୟ ହେ ଦୁର୍ଗତି ନାଶିନୀ ଦୁର୍ଗେ କରାଳୀ କାଳିକେ ଅନ୍ୟାୟର ହେବ କି ଜୟ ଏ ବିଶ୍ୱ ମଣ୍ଡଳେ।
ବିଷ୍ଣୁ 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 ଓଂ ଶ୍ରୀ ବିଷ୍ଣୁ ବିଷ୍ଣୁ ବିଷ୍ଣୁ। ଆରେ କିଏ ରେ ତୁଟା, ଏଠି ଏକୁଟିଆ ଠିଆ ହେଇ କଣ କରୁଛୁ?
କିଏ ତୁମେ ସେବକ? ବିଷ୍ଣୁ ନାମକର ଉଚ୍ଚାରଣ ମହିରାବଣର ପୁରୀ।
ଭୁଲ ହେଇଗଲା ପୁଅ, ଭୁଲ ହେଇଗଲା, ତୋ ଆଗରେ ପାଟିରୁ ବାହାରି ପଡ଼ିଲା ତ। ଓଂ ମହିରାବଣ ଓଂ ମହିରାବଣ ଓଂ ମହିରାବଣ।
ତୁମେ ତାହେଲେ
ଓଂ ମହିରାବଣ?
କିଏ ତୁମେ ସେବକ?
ମୁଁ? ଆରେ ମହିତଳ ରାଜ୍ୟରେ ମତେ ନ ଜାଣେ କିଏ, ତୁମେ କଣ ମତେ ଚିହ୍ନି ପାରିଲ ନାହିଁ? ତୁମ ଘର କଣ ଏଇ ମହିତଳ ରାଜ୍ୟରେ ନୁହେଁ କି?
ହଁ, ମହିତଳପୁରେ। ତ
ତେବେ କିଏ ତମେ? ତମ ବାପା ନା କଣ? ତମ ଗୋଷା ବାପା ନା କଣ? ତମ ଅଣ ଗୋଷା ବାପା ନା କଣ? ତମ ପଣ ଗୋଷା ବାପା ନା କଣ? ତମ ଘର କୋଉ ଗାଁରେ କହିଲ କହିଲ?
ମୋ ନା ମାରୁତି।
ମାରୁତି, ଆଉ ବାପା ନା?
ପବନ ସୁତମ।
ପବନ ସୁତ, ମାଟି ସୁତ, ପାଣି ସୁତ, ଏସବୁ କଥା ମୁଁ କିଛି ବୁଝିପାରୁନି ବାପା। ତୁ କଣ କହୁଛୁ ଟିକେ ଫିଟେଇ କରି କହୁନୁ।
ମୁଁ ଅଞ୍ଜନା ନନ୍ଦନ।
ଅଞ୍ଜନା ନନ୍ଦନ?
ହଁ,
କାହିଁ ଏପରି ନା ତ ଆମ ମହିତଳ ରାଜ୍ୟରେ ନାହିଁ। ତୁ କିଏ ଟିକେ ଠିକ କରିକି କହ।
ମୁଁ ତୁମରି ପରି ଜଣେ ବିଷ୍ଣୁ ସେବକ ପଣ୍ଡାଏ।
ବିଷ୍ଣୁ ସେବକ? କଥା ସରିଲା ରେ ପୁଅ, କଥା ସରିଗଲା। ତୋ ମୁଣ୍ଡଟା କେତେବେଳେ ତା ଗଣ୍ଡିରୁ ଖସି ପଡିବ କିଛି ଜାଣି ହବନି।
ଗୋଟାଏ ସମ୍ବାଦ ଦେଇପାରିବ ବାବା?
ହଁ ହଁ କହ, ଆମ୍ଭଙ୍କୁ କେଉଁ ସମ୍ବାଦ ଅଜଣା ଅଛି ଯେ?
ମଣିମା ମହିରାବଣ ଯେଉଁ ଦୁଇ ଜଣଙ୍କୁ ଲଙ୍କାଗଡ଼ରୁ ବନ୍ଦୀ କରି ଆଣିଛନ୍ତି, ତାଙ୍କୁ ରଖିଛନ୍ତି କେଉଁଠି?
ଏ ଲୋକଟା କେମିତି ଜାଣିଲା ସେ ଗୋପନ କଥା? ମୋ ପଣ୍ଡା ପଣିଆ ସରିଲା ରେ ବାବା।
କୁହ ପଣ୍ଡାଏ, କୁହ।
ପଣ୍ଡା ନା ଜାଣ୍ଡା ହେ, ଆମ୍ଭଙ୍କୁ କିଛି ଜଣା ନାହିଁ, ଯାଅ।
ଅନୁରୋଧ କରୁଛି, କୁହ ପଣ୍ଡାଏ, କୁହ।
କହିଲି ପରା ଆମ୍ଭଙ୍କୁ କିଛି ଜଣା ନାହିଁ, ଭଲ ଗତି ଅଛି, ଦେବ ବାଟ ଛାଡ, ନହେଲେ ରଜାଙ୍କ କରୁଛ ଆଳକୁ ଡାକି।
ଏ ପଣ୍ଡାଏ, ପଣ୍ଡାଏ ଶୁଣ ଶୁଣ, ଆରେ ଆରେ ଦୌଡ଼ି ପଳଉଛ କିଆ? ଶୁଣ ନା, କିଛି ଫଳ ନାହିଁ, କୌଣସି ସ୍ଥାନରୁ ପ୍ରକୃତ ସମ୍ବାଦ ଲାଭ କରିବାର ଉପାୟ ନାହିଁ। ତେବେ ଏହି ସମ୍ମୁଖ ଜଳଘାଟ ନିକଟକୁ ଯାଏ, ବୃକ୍ଷ ଅନ୍ତରାଳରେ ଗୋପନରେ ରହି ଅପେକ୍ଷା କରେ, ଯଦି କିଛି ସମ୍ବାଦ ମିଳିପାରେ।
ଜାଣିଛୁ ସଙ୍ଗାତ, କାଲି ରାଜାଘର ଦେବୀ ମନ୍ଦିରରେ ନରବଳି ଦିଆଯିବ।
ନରବଳି?
ହଁ,
ଆଜି ରାଜପୁରେ ମୋର ପତି ଯାଇଥିଲେ, ଅତି ଅଦ୍ଭୁତ କଥା ସେଠାରେ ଶୁଣିଲେ, ମହିରାବଣ ମହିରା
ପାଗଳି ହେଲ କି ସଙ୍ଗାତ? ରଜା ଖୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣଙ୍କ ମୁଣ୍ଡ କାଟନ ହେଇ କଟା ହବ ପୁରଞ୍ଜନ ଭାଇନାଙ୍କ ନିଜ ମୁଣ୍ଡ। ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି।
ଶୁଣିଲି ସବୁ କଥା। ତେବେ ଦୁଷ୍ଟ ମହିରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବିତ୍ରୀ ନେତ୍ରା, ହେ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଘରଣୀ।
ଜାଣିଛୁ ନା କିଏ ମୁହି କାହାର କିଙ୍କର, ଜିହ୍ୱା ଉପାଡ଼ି ନାସିବି ପ୍ରତିଷ୍ଠା ତୋହର। ମହିରାବଣର ବଂଶ ବିଷାବଳୀ ଦେବୀ, ମନ୍ଦିର ସହିତ ତୋତେ ଉପାଡ଼ି ମାରିବି। ଭୋଗ ମଣ୍ଡପରୁ ତୋର ଭୋଗକୁ ଖାଇବି, ମହିରାବଣକୁ ତୋର ଆଗେ ବଳି ଦେବି। ଜାଣିଛୁ ତ ରାମ ଲକ୍ଷ୍ମଣ ଭଗବାନ, କୁହି ଯଦି ଉମା ରଖ ତାହାଙ୍କ ଜୀବନ।